ଓମ୍ ଶାନ୍ତି 20/5/2025 ଆଜିର ସାକାର ମହାବାକ୍ୟ ବାବା କହିଛନ୍ତି ମିଠେ ବଚେ ବାବା ତୁମମାନଙ୍କୁ ଅବିନାଶୀ ରୋଜଗାର କରାଇବା ପାଇଁ ଆସିଛନ୍ତି ଏବେ ତୁମେମାନେ ଜ୍ଞାନ ରତ୍ନର ରୋଜଗାର ଯେତେ କରିବାକୁ ଚାହିଁବ ସେତେ କରିପାରିବ ପ୍ରଶ୍ନ ହେଉଛି ଆସୁରୀ ସଂସ୍କାରକୁ ବଦଳାଇ ଦୈବୀ ସଂସ୍କାର ଧାରଣ କରିବା ପାଇଁ କେଉଁ ବିଶେଷ ପୁରୁଷାର୍ଥ ଆବଶ୍ୟକ ଉତ୍ତର ହେଉଛି ନିଜର ସଂସ୍କାରକୁ ବଦଳାଇବା ପାଇଁ ଯେତେ ଦୂର ସମ୍ଭବ ଦେହି ଅଭିମାନୀ ହୋଇ ରହିବାର ଅଭ୍ୟାସ କର ଦେହ ଅଭିମାନରେ ଆସିବା ଦ୍ୱାରା ହିଁ ଆସୁରୀ ସଂସ୍କାର ନିର୍ମାଣ ହେଉଛି ବାବା ଆସୁରୀ ସଂସ୍କାରକୁ ଦୈବୀ ସଂସ୍କାର କରିବା ପାଇଁ ହିଁ ଆସିଛନ୍ତି ପୁରୁଷାର୍ଥ କରି ସ୍ମୃତିରେ ରଖ ପ୍ରଥମେ ମୁଁ ଦେହି ଆତ୍ମା ଅଟେ ପରେ ଏହି ଶରୀର ଗୀତ ହେଉଛି ତୁନେ ରାତ ଗୱାଇ ସୋକେ ଦିନ ଗୱାୟା ଖାକେ ଓମ୍ ଶାନ୍ତି ଏହି ଗୀତ ତ ପିଲାମାନେ ବହୁତ ଥର ଶୁଣିଛନ୍ତି ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ସାବଧାନ କରାଇ ଦେଉଛନ୍ତି ଯେ ଏହି ସମୟ ହରାଇ ଦେବା ଉଚିତ ନୁହେଁ ଏହି ସମୟ ବହୁତ ବଡ଼ ରୋଜଗାର ଜମା କରିବାର ସମୟ ରୋଜଗାର କରାଇବା ପାଇଁ ହିଁ ବାବା ଆସିଛନ୍ତି ବର୍ତ୍ତମାନ ତୁମେମାନେ ଅମାପ ରୋଜଗାର କରିପାରିବ ଯିଏ ଯେତେ ଚାହିଁବ ସେତେ କରିପାରିବ ଏହା ହେଉଛି ଅବିନାଶୀ ଜ୍ଞାନରତ୍ନ ଦ୍ୱାରା ଝୁଲାମୁଣି ଭରିବାର ରୋଜଗାର ଏହା ହେଉଛି ଭବିଷ୍ୟତ ପାଇଁ ତାହା ଭକ୍ତି ଏହା ହେଉଛି ଜ୍ଞାନ ମନୁଷ୍ୟମାନେ ଏକଥା ଜାଣିନାହାନ୍ତି ଯେ ଭକ୍ତି ଯେତେବେଳେ ଆରମ୍ଭ ହେଉଛି ସେତେବେଳେ ରାବଣ ରାଜ୍ୟ ଆରମ୍ଭ ହେଉଛି ପୁଣି ଜ୍ଞାନ ଯେତେବେଳେ ଆରମ୍ଭ ହୁଏ ସେତେବେଳେ ବାବା ଆସି ରାମ ରାଜ୍ୟର ସ୍ଥାପନା କରନ୍ତି ଜ୍ଞାନ ନୂଆ ଦୁନିଆ ପାଇଁ ଏବଂ ଭକ୍ତି ପୁରୁଣା ଦୁନିଆ ପାଇଁ ଏବେ ବାବା କହୁଛନ୍ତି ପ୍ରଥମେ ନିଜକୁ ଦେହି ଅର୍ଥାତ୍ ଆତ୍ମା ନିଶ୍ଚୟ କରିବାକୁ ହେବ ତୁମମାନଙ୍କ ବୁଦ୍ଧିରେ ଅଛି ପ୍ରଥମେ ମୁଁ ଆତ୍ମା ଅଟେ ପଛରେ ଶରୀର କିନ୍ତୁ ଡ୍ରାମା ପ୍ଲାନ ଅନୁସାରେ ସମସ୍ତ ମନୁଷ୍ୟମାନଙ୍କର ବୁଦ୍ଧି ଭ୍ରମ ହୋଇଯାଇଛି ସେଥିପାଇଁ ଓଲଟା ଭାବି ନେଇଛନ୍ତି ଯେ ପ୍ରଥମେ ମୁଁ ଦେହ ପରେ ଦେହି ଅଟେ ବାବା କହୁଛନ୍ତି ଶରୀର ତ ବିନାଶୀ ଯାହାକୁ ତୁମେ ଧାରଣ କରୁଛ ଏବଂ ତ୍ୟାଗ କରୁଛ ସଂସ୍କାର ଆତ୍ମାରେ ରହୁଛି ତେଣୁ ଦେହ ଅଭିମାନରେ ଆସିବା ଦ୍ୱାରା ସଂସ୍କାର ମଧ୍ୟ ଆସୁରୀ ହୋଇଯାଇଛି ଏବଂ ସେହି ଆସୁରୀ ସଂସ୍କାରକୁ ଦେବୀ କରିବା ପାଇଁ ବାବାଙ୍କୁ ଆସିବାକୁ ପଡୁଛି ଏସବୁ ରଚନା ହେଉଛି ସେହି ଏକମାତ୍ର ରଚୟିତା ବାବାଙ୍କର ତାଙ୍କୁ ସମସ୍ତେ ଫାଦର ଅର୍ଥାତ୍ ପିତା କହୁଛନ୍ତି ଯେପରି ଲୌକିକ ପିତାଙ୍କୁ ମଧ୍ୟ ଫାଦର କୁହାଯାଏ ବାବା ଏବଂ ମମା ଏହି ଦୁଇଟି ଶବ୍ଦ ବହୁତ ମିଠା ତେବେ ରଚୟିତା ତ ପିତାଙ୍କୁ ହିଁ କୁହାଯିବ ସେ ପ୍ରଥମେ ମାଙ୍କୁ ପୋଷ୍ୟ ରୂପରେ ଗ୍ରହଣ କରିଥାନ୍ତି ଏବଂ ପରେ ପିଲାମାନଙ୍କୁ ରଚନା କରିଥାନ୍ତି ବେହଦ୍ର ବାବା ମଧ୍ୟ କହୁଛନ୍ତି ଯେ ମୁଁ ଆସି ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରୁଛି ଯାହାଙ୍କର ନାମ ପ୍ରସିଦ୍ଧ ଅଟେ ତାଙ୍କୁ ଭାଗୀରଥ ମଧ୍ୟ କୁହାଯାଏ ଯାହାଙ୍କର ଚିତ୍ର ମନୁଷ୍ୟ ରୂପରେ ଦେଖାଇଥାନ୍ତି କୌଣସି ବଳଦ ଆଦି ନୁହେଁ ଭାଗୀରଥ ହେଉଛି ମନୁଷ୍ୟର ଶରୀର ବାବା ହିଁ ଆସି ପିଲାମାନଙ୍କୁ ନିଜର ପରିଚୟ ଦେଉଛନ୍ତି ତୁମେମାନେ ସର୍ବଦା ଅନ୍ୟମାନଙ୍କୁ କୁହ ଯେ ଆମେ ବାପାଦାଦାଙ୍କର ପାଖକୁ ଯାଉଛୁ କେବଳ ବାବା କହିଲେ ସେ ନିରାକାର ହୋଇଯାଉଛନ୍ତି ନିରାକାର ବାବାଙ୍କ ପାଖକୁ ସେତେବେଳେ ଯାଇପାରିବ ଯେତେବେଳେ ଶରୀର ତ୍ୟାଗ କରିବ ଏମିତି କେହି ଯାଇପାରିବେ ନାହିଁ ଏହି ଜ୍ଞାନ ବାବା ହିଁ ଦେଉଛନ୍ତି ଏବଂ ଏହା କେବଳ ବାବାଙ୍କ ପାଖରେ ଅଛି ଏହା ଅବିନାଶୀ ଜ୍ଞାନରତ୍ନର ସମ୍ପତ୍ତି ଅଟେ ବାବା ହେଉଛନ୍ତି ଜ୍ଞାନରତ୍ନର ସାଗର ଏହା କୌଣସି ପାଣିର କଥା ନୁହେଁ ସେ ହେଉଛନ୍ତି ଜ୍ଞାନରତ୍ନର ଭଣ୍ଡାର ତାଙ୍କ ପାଖରେ ଜ୍ଞାନ ଅଛି ପାଣିକୁ ଜ୍ଞାନ କୁହାଯାଏ ନାହିଁ ଯେପରି ମନୁଷ୍ୟମାନଙ୍କ ପାଖରେ ବାରିଷ୍ଟରୀ ଡାକ୍ତରୀ ଆଦିର ଜ୍ଞାନ ରହିଥାଏ ସେହିପରି ଏହା ମଧ୍ୟ ଜ୍ଞାନ ଏହି ଜ୍ଞାନ ପାଇଁ ଋଷିମୁନି ଆଦି ସବୁ କହୁଥିଲେ ଯେ ଆମେ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନକୁ ଜାଣିନାହୁଁ ତାହା ତ ଏକମାତ୍ର ରଚୟିତା ହିଁ ଜାଣିଥିବେ ସିଏ ସୃଷ୍ଟିରୂପୀ ବୃକ୍ଷର ବୀଜ ରୂପ ମଧ୍ୟ ଅଟନ୍ତି ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ତାଙ୍କ ପାଖରେ ଅଛି ଯେଉଁ ଜ୍ଞାନକୁ ସିଏ ଏଠାକୁ ଆସିଲେ ହିଁ ଶୁଣାଇବେ ଏବେ ତୁମକୁ ଜ୍ଞାନ ମିଳୁଛି ଯାହାଦ୍ୱାରା ତୁମେ ଦେବତା ହେଉଛ ଜ୍ଞାନ ପାଇଲା ପରେ ପ୍ରାରବ୍ଧ ପାଉଛ ସେଠାରେ ପୁଣି ଏହି ଜ୍ଞାନର ଆବଶ୍ୟକତା ରହିବ ନାହିଁ ଏପରି ନୁହେଁ ଯେ ଦେବତାମାନଙ୍କ ପାଖରେ ଏହି ଜ୍ଞାନ ନାହିଁ ଅର୍ଥାତ୍ ସେମାନେ ଅଜ୍ଞାନୀ ନା ସେମାନେ ତ ଏହି ଜ୍ଞାନ ଆଧାରରେ ଦେବପଦଙ୍କୁ ପ୍ରାପ୍ତ କରିଛନ୍ତି ଏଠାରେ ବାବାଙ୍କୁ ଡାକୁଛନ୍ତି ଯେ ବାବା ଏଠାକୁ ଆସି ଆମ ପତିତରୁ ପବିତ୍ର କିପରି ହେବୁ ସେଥିପାଇଁ ରାସ୍ତା ଦେଖାଅ ଅଥବା ଜ୍ଞାନ ଦିଅ କାହିଁକି ନା ଆମେ ଜାଣିନୁ ଏବେ ତୁମେମାନେ ଜାଣୁଛ ଆମେ ଆତ୍ମାମାନେ ଶାନ୍ତିଧାମରୁ ଆସିଛୁ ସେଠାରେ ଆତ୍ମାମାନେ ଶାନ୍ତିରେ ରହିଥାନ୍ତି। ଏଠାକୁ ଅଭିନୟ କରିବା ପାଇଁ ଆସିଛନ୍ତି। ଏହା ପୁରୁଣା ଦୁନିଆ, ତେବେ ନିଶ୍ଚିତ ଦିନେ ନୂଆ ଦୁନିଆ ଥିଲା। ତାହା କେବେ ଥିଲା, ସେଠାରେ କିଏ ରାଜତ୍ୱ କରୁଥିଲେ, ଏକଥା କେହି ଜାଣିନାହାନ୍ତି। ତୁମେ ଏବେ ବାବାଙ୍କ ଦ୍ୱାରା ଜାଣୁଛ, ବାବା ହେଉଛନ୍ତି ହିଁ ଜ୍ଞାନର ସାଗର, ସଦ୍ଗତି ଦାତା। ତାଙ୍କୁ ହିଁ ସମସ୍ତେ ଡାକୁଛନ୍ତି, ହେ ବାବା ଆସ, ଏଠାକୁ ଆସି ଆମର ଦୁଃଖକୁ ହରଣ କର, ସୁଖ ଶାନ୍ତି ଦିଅ। ଆତ୍ମା ଜାଣିଛି, କିନ୍ତୁ ତମ ପ୍ରଧାନ ହୋଇଯାଇଛି, ସେଥିପାଇଁ ପୁନର୍ବାର ବାବା ଆସି ନିଜର ପରିଚୟ ଦେଉଛନ୍ତି। ମନୁଷ୍ୟ ନା ଆତ୍ମାକୁ ନା ପରମାତ୍ମାକୁ ଜାଣିଛନ୍ତି। ଆତ୍ମାରେ ଏହି ଜ୍ଞାନ ହିଁ ନାହିଁ ଯାହାଦ୍ୱାରା ସେ ପରମାତ୍ମା ଅଭିମାନୀ ହେବ। ଆଗରୁ ତୁମେମାନେ ମଧ୍ୟ ଜାଣିନଥିଲ, ଏବେ ତୁମମାନଙ୍କୁ ଜ୍ଞାନ ମିଳୁଛି, ତେଣୁ ଜାଣୁଛ ଯେ ବାସ୍ତବରେ ଚେହେରା ମନୁଷ୍ୟର, କିନ୍ତୁ ଗୁଣ ମାଙ୍କଡ଼ର ଥିଲା। ଏବେ ବାବା ଜ୍ଞାନ ଦେଇଛନ୍ତି, ତେଣୁ ଆମେ ମଧ୍ୟ ନଲେଜଫୁଲ ଅର୍ଥାତ୍ ଜ୍ଞାନବାନ ହୋଇଯାଇଛୁ। ରଚୟିତା ଏବଂ ରଚନାର ଜ୍ଞାନ ମିଳୁଛି। ତୁମେ ଜାଣିଛ ଆମମାନଙ୍କୁ ଭଗବାନ ପାଠ ପଢ଼ାଉଛନ୍ତି, ତେଣୁ କେବେ ନିଶା ରହିବା ଦରକାର। ବାବା ହେଉଛନ୍ତି ଜ୍ଞାନର ସାଗର, ତାଙ୍କଠାରେ ବେହଦର ଜ୍ଞାନ ରହିଛି। ତୁମେ କାହା ପାଖକୁ ବି ଯାଅ, ସେମାନେ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ତ କ'ଣ, କିନ୍ତୁ ମୁଁ ଆତ୍ମା କ'ଣ ତାହା ମଧ୍ୟ ଜାଣିନାହାନ୍ତି। ବାବାଙ୍କୁ ଦୁଃଖହର୍ତ୍ତା ସୁଖକର୍ତ୍ତା ବୋଲି କେହି ସ୍ମରଣ ମଧ୍ୟ କରୁଛନ୍ତି, ତଥାପି ଈଶ୍ୱର ସର୍ବବ୍ୟାପୀ କହିଦେଉଛନ୍ତି। ବାବା କହୁଛନ୍ତି ଡ୍ରାମା ଅନୁସାରେ ସେମାନଙ୍କର ମଧ୍ୟ କୌଣସି ଦୋଷ ନାହିଁ। ମାୟା ବିଲକୁଲ ହିଁ ତୁଚ୍ଛ ବୁଦ୍ଧି କରିଦେଇଛି। ଯେପରି କୀଟମାନଙ୍କୁ ଆବର୍ଜନାରେ ହିଁ ସୁଖ ମିଳିଥାଏ, ବାବା ଏହି ଆବର୍ଜନାରୁ ବାହାର କରିବା ପାଇଁ ଆସୁଛନ୍ତି। ମନୁଷ୍ୟ ବିକାର ରୂପୀ ପଙ୍କରେ ବୁଡ଼ି ରହିଛନ୍ତି, ଏହି ଜ୍ଞାନ ବିଷୟରେ କିଛି ବି ଜଣା ନାହିଁ, ତେଣୁ କ'ଣ କରିବେ, ଏହି ନର୍କରେ ବୁଡ଼ି ରହିଛନ୍ତି, ତେଣୁ ତାଙ୍କୁ ବାହାର କରିବା ମଧ୍ୟ ମୁସ୍କିଲ ହୋଇଯାଉଛି। ସେମାନଙ୍କୁ ଚାରିଅଣା ବାହାର କରି ଆଣିଲେ ମଧ୍ୟ ତଥାପି ହାତ ଛାଡ଼ି ପଡ଼ିଯାଉଛନ୍ତି। କେତେକ ସନ୍ତାନ ଅନ୍ୟଙ୍କୁ ଜ୍ଞାନ ଦେଉ ଦେଉ ନିଜେ ହିଁ ମାୟାର ଚାପୁଡ଼ା ଖାଇଥାନ୍ତି, କାରଣ ବାବାଙ୍କ ଶ୍ରୀମଦ ବିରୁଦ୍ଧ କାର୍ଯ୍ୟ କରିଥାନ୍ତି, ଅନ୍ୟକୁ ଏହି ନର୍କ ଦୁନିଆରୁ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ନିଜେ ତଳକୁ ଖସି ଯାଉଛନ୍ତି। ପୁଣି ତାଙ୍କୁ ବାହାର କରିବା ପାଇଁ କେତେ ମେହନତ କରିବାକୁ ପଡୁଛି, କାରଣ ମାୟାଠାରୁ ହାରିଯାଉଛନ୍ତି। ତେବେ ନିଜର ପାପ ହିଁ ନିଜ ମନକୁ ଖାଇଥାଏ, ମାୟା ସହିତ ଲଢ଼େଇ ଚାଲିଛି ନା। ଏବେ ତୁମେମାନେ ଯୁଦ୍ଧଭୂମିରେ ଅଛ, ସେମାନେ ହେଉଛନ୍ତି ବାହୁବଳ ଦ୍ୱାରା ଲଢ଼େଇ କରୁଥିବା ହିଂସକ ସେନା, ତୁମେ ହେଉଛ ଅହିଂସକ। ତୁମେ ଅହିଂସା ଦ୍ୱାରା ରାଜ୍ୟ ନେଉଛ। ହିଂସା ଦୁଇ ପ୍ରକାରର ଥାଏ, ଗୋଟିଏ ହେଉଛି କାମ କଟୁରୀ ଚଳାଇବା, ଏବଂ ଦ୍ୱିତୀୟଟି ହେଲା କାହାକୁ ମାରିବା ପିଟିବା। ତୁମେମାନେ ଏବେ ଡବଲ ଅହିଂସକ ହେଉଛ, ଏହି ଜ୍ଞାନ ବଳର ଲଢ଼େଇକୁ କେହି ଜାଣିନାହାନ୍ତି। ଅହିଂସା କାହାକୁ କୁହାଯାଏ ଏକଥା ମଧ୍ୟ କେହି ଜାଣିନାହାନ୍ତି। ଭକ୍ତି ମାର୍ଗରେ କେତେ ସାମଗ୍ରୀ ରହିଛି, ଗାୟନ ମଧ୍ୟ କରନ୍ତି, ପତିତ ପାବନ ଆସ, କିନ୍ତୁ ମୁଁ କିପରି ଆସି ପବିତ୍ର କରୁଛି ଏକଥା କେହି ଜାଣିନାହାନ୍ତି। ଗୀତାରେ ହିଁ ଭୁଲ କରିଦେଇଛନ୍ତି, ମନୁଷ୍ୟକୁ ଭଗବାନ କରିଦେଇଛନ୍ତି। ଶାସ୍ତ୍ର ମନୁଷ୍ୟ ହିଁ ତିଆରି କରିଛି ଏବଂ ମନୁଷ୍ୟମାନେ ହିଁ ପଢ଼ୁଛନ୍ତି। ଦେବତାମାନଙ୍କୁ ତ ଶାସ୍ତ୍ର ପଢ଼ିବାର କୌଣସି ଆବଶ୍ୟକତା ନାହିଁ, ସେଠାରେ କୌଣସି ଶାସ୍ତ୍ର ନଥାଏ। ଜ୍ଞାନ ଭକ୍ତି ପଛରେ ରହିଛି ବୈରାଗ୍ୟ। କାହାର ବୈରାଗ୍ୟ? ଭକ୍ତିର, ପୁରୁଣା ଦୁନିଆର ବୈରାଗ୍ୟ, ପୁରୁଣା ଶରୀର ବୈରାଗ୍ୟ। ବାବା କହୁଛନ୍ତି ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ତାହା ରହିବ ନାହିଁ, ତେଣୁ ସମଗ୍ର ଛି ଦୁନିଆ ପ୍ରତି ତୁମମାନଙ୍କର ବୈରାଗ୍ୟ ଆସିବା ଉଚିତ। ବାକି ନୂଆ ଦୁନିଆକୁ ତୁମେ ଦିବ୍ୟ ଦୃଷ୍ଟି ଦ୍ୱାରା ସାକ୍ଷାତକାର କରୁଛ, ତୁମେ ନୂଆ ଦୁନିଆ ପାଇଁ ହିଁ ପାଠ ପଢ଼ୁଛ। ଏହି ପାଠ ଏହି ଜନ୍ମ ପାଇଁ ନୁହେଁ, ଅନ୍ୟ ଯେ କୌଣସି ବି ପାଠପଢା ଅଛି ତାହା ସେହି ସମୟ ସେହି ଜନ୍ମ ପାଇଁ ଉଦ୍ଦିଷ୍ଟ। ବର୍ତ୍ତମାନ ଏହା ହେଉଛି ସଙ୍ଗମ, ସେଥିପାଇଁ ତୁମେ ଯାହା ପଢ଼ୁଛ ତାର ପ୍ରାରବ୍ଧ ତୁମକୁ ନୂଆ ଦୁନିଆରେ ମିଳିବ। ବେହଦ ବାବାଙ୍କଠାରୁ ତୁମକୁ କେତେ ବଡ଼ ପ୍ରାରବ୍ଧ ମିଳୁଛି, ବେହଦ ବାବାଙ୍କଠାରୁ ଏବେ ବେହଦର ସୁଖ ପ୍ରାପ୍ତ ହେଉଛି, ତେଣୁ ତୁମମାନଙ୍କୁ ପୂରା ପୁରୁଷାର୍ଥ କରି ଶ୍ରୀମତରେ ଚାଲିବାକୁ ହେବ। ବାବା ଶ୍ରେଷ୍ଠରୁ ଶ୍ରେଷ୍ଠ ଅଟନ୍ତି, ତାଙ୍କ ଦ୍ୱାରା ତୁମେ ଶ୍ରେଷ୍ଠ ହେଉଛ, ସେ ସର୍ବଦା ଶ୍ରେଷ୍ଠ ହିଁ ଅଟନ୍ତି, ତେଣୁ ତୁମମାନଙ୍କୁ ମଧ୍ୟ ଶ୍ରେଷ୍ଠ କରୁଛନ୍ତି। ପୁଣି ତୁମେମାନେ 84 ଜନ୍ମ ନେଇ ନେଇ ଭ୍ରଷ୍ଟ ହୋଇଯାଉଛ। ବାବା କହୁଛନ୍ତି ମୁଁ ତ ଜନ୍ମ ମରଣରେ ଆସୁନାହିଁ, ମୁଁ ଭାଗ୍ୟଶାଳୀ ରଥରେ ହିଁ ପ୍ରବେଶ କରୁଛି, ଯାହାକୁ କେବଳ ତୁମେମାନେ ହିଁ ଚିହ୍ନୁଛ। ତୁମର ବୃକ୍ଷ ଏବେ ବହୁତ ଛୋଟ ଅଛି, ବୃକ୍ଷକୁ ତୋଫାନ ମଧ୍ୟ ଲାଗିଥାଏ, ଯାହାଦ୍ୱାରା ପତ୍ର ସବୁ ଝଡ଼ିଯାଏ, ଢେର ଫୁଲ ବାହାରିଥାଏ, ପୁଣି ତୋଫାନ ହେଲେ ଖସି ପଡ଼ିଥାଏ। କେହି ଭଲ ରୂପେ ଫଳୀଭୂତ ହୋଇ ମଧ୍ୟ ତଥାପି ମାୟାର ତୋଫାନରେ ପଡ଼ିଯାଇଥାନ୍ତି। ମାୟାର ତୋଫାନ ବହୁତ ଶକ୍ତିଶାଳୀ, ସେପଟେ ରହିଛି ବାହୁବଳ, ଏପଟେ ଯୋଗର ବଳ। ତୁମେ ବାବାଙ୍କୁ ମନେ ପକାଇବାର ଶବ୍ଦକୁ ପକ୍କା କରିଦିଅ, ସେମାନେ ଯୋଗ ଶବ୍ଦ କହିଥାନ୍ତି। ତୁମର ଶବ୍ଦ ହେଲା ମନେ ପକାଇବା। ଚାଲିବା ବୁଲିବା ସମୟରେ ବାବାଙ୍କୁ ମନେ ପକାଅ, ଏହାକୁ ଯୋଗ କୁହାଯିବ ନାହିଁ। ଯୋଗ ଶବ୍ଦ ସନ୍ନ୍ୟାସୀମାନଙ୍କ ପାଇଁ ପ୍ରସିଦ୍ଧ, ସେମାନେ ଅନେକ ପ୍ରକାରର ଯୋଗ ଶିଖାଇଥାନ୍ତି। ବାବା କେତେ କଥା ସହଜ କଥା କହୁଛନ୍ତି। ଉଠିବା ବସିବା ଚାଲିବା ବୁଲିବା ସମୟରେ ବାବାଙ୍କୁ ମନେ ପକାଅ। ତୁମେମାନେ ମୋର ଅଧାକଳ୍ପ ପ୍ରେମିକା, ଅଧାକଳ୍ପ ହେବ ତୁମେ ମୋତେ ମନେ ପକାଇ ଆସିଛ। ଏବେ ମୁଁ ଆସିଛି, ଆତ୍ମାକୁ କେହି ହେଲେ ଜାଣିନାହାନ୍ତି, ସେଥିପାଇଁ ବାବା ଆସି ରିଅଲାଇଜ୍ କରାଉଛନ୍ତି। ବୁଝିବା ପାଇଁ ଏହା ବହୁତ ସୂକ୍ଷ୍ମ କଥା। ଆତ୍ମା ଅତି ସୂକ୍ଷ୍ମ ଏବଂ ଅବିନାଶୀ, ନା ଆତ୍ମାର ବିନାଶ ହେବ ନା ତାର ପାର୍ଟ ବିନାଶ ହୋଇପାରିବ। ଯେଉଁମାନେ ମୋଟା ବୁଦ୍ଧି ହୋଇଥିବେ ସେମାନେ ଏହି କଥାକୁ ବହୁତ ମୁସ୍କିଲରେ ବୁଝିପାରିବେ। ଶାସ୍ତ୍ରରେ ମଧ୍ୟ ଏ କଥା ନାହିଁ। ତୁମକୁ ବାବାକୁ ସ୍ମରଣ କରିବା ପାଇଁ ବହୁତ ମେହନତ କରିବାକୁ ପଡୁଛି। ଜ୍ଞାନ ତ ବହୁତ ସହଜ, କି ବିନାଶ କାଳେ ପ୍ରୀତ ବୁଦ୍ଧି ଏବଂ ବିପରୀତ ବୁଦ୍ଧି, ଏ କଥା ଯୋଗ ବଳ ପାଇଁ କୁହାଯାଉଛି। ଯଦି ଯୋଗ ବଳ ଭଲ ଥିବ ତେବେ ପ୍ରୀତ ବୁଦ୍ଧି କୁହାଯାଏ। ପ୍ରୀତି ମଧ୍ୟ ଅବ୍ୟଭିଚାରୀ ହେବା ଆବଶ୍ୟକ। ତେଣୁ ନିଜକୁ ପଚାରିବା ଉଚିତ, ମୁଁ ବାବାଙ୍କୁ କେତେ ମନେ ପକାଉଛି। ଏକଥା ମଧ୍ୟ ଜଣାଅଛି ଯେ ବାବାଙ୍କ ସହିତ ପ୍ରୀତି ରଖି ରଖି ଯେତେବେଳେ କର୍ମାତୀତ ଅବସ୍ଥା ହୋଇଯିବ, ଏହି ଶରୀର ଚାଲିଯିବ ଏବଂ ଦୁନିଆରେ ଲଢ଼ାଇ ଲାଗିବ, ତେବେ ଯେତେ ବାବାଙ୍କ ସହିତ ପ୍ରୀତି ରହିବ ସେତେ ତମ ପ୍ରଧାନରୁ ସତ୍ୱପ୍ରଧାନ ହୋଇଯିବ। ପରୀକ୍ଷା ତ ଗୋଟିଏ ସମୟରେ ହିଁ ହେବ ନା, ଯେତେବେଳେ ସମୟ ପୂରା ହୋଇ ଆସିବ ସେତେବେଳେ ସମସ୍ତଙ୍କର ପ୍ରୀତି ବୁଦ୍ଧି ହୋଇଯିବ, ପୁଣି ବିନାଶ ହୋଇଯିବ, ସେ ପର୍ଯ୍ୟନ୍ତ ଝଗଡ଼ା ଆଦି ଲାଗି ରହିବ। ବିଦେଶୀ ମଧ୍ୟ ବୁଝୁଛନ୍ତି, ଏବେ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ କେହି ପ୍ରେରକ ଅଛନ୍ତି ଯିଏକି ଆମ ଦ୍ୱାରା ବୋମା ତିଆରି କରାଉଛନ୍ତି, କିନ୍ତୁ କ'ଣ କରିପାରିବେ, ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି ନା। ନିଜର ବିଜ୍ଞାନ ବଳ ଦ୍ୱାରା ନିଜ କୂଳର ବିନାଶକୁ ନିକଟକୁ ଆଣୁଛନ୍ତି। ପିଲାମାନେ କହୁଛନ୍ତି ପବିତ୍ର ଦୁନିଆକୁ ନେଇଚାଲ, ତେବେ ଶରୀରକୁ କ'ଣ ନିଆଯାଇ ପାରିବେ। ବାବା ହେଉଛନ୍ତି କାଳର କାଳ, ଏକଥା କେହି ଜାଣିନାହାନ୍ତି। ଗାୟନ ରହିଛି ମିରୁଆ ମୌତ ମଲୁକା ଶିକାର, କାହାର ଜୟ ଜୟକାର କାହାର ହାହାକାର। ସେମାନେ କହୁଛନ୍ତି ବିନାଶ ବନ୍ଦ ହୋଇଯାଉ, ଶାନ୍ତି ହୋଇଯାଉ। ଆରେ ବିନାଶ ବିନା ସୁଖ ଶାନ୍ତି କିପରି ସ୍ଥାପନ ହୋଇପାରିବ, ସେଥିପାଇଁ ଚକ୍ର ଉପରେ ନିଶ୍ଚିତ ବୁଝାଅ। ଏବେ ସ୍ୱର୍ଗର ଗେଟ୍ ଖୋଲୁଛି, ବାବା କହୁଛନ୍ତି ଏହା ଉପରେ ମଧ୍ୟ ଗୋଟିଏ ପୁସ୍ତକ ଛପାଅ, ଗେଟ୍ ୱେ ଟୁ ଶାନ୍ତିଧାମ ସୁଖଧାମ। କିନ୍ତୁ ଏହାର ଅର୍ଥକୁ ମଧ୍ୟ କେହି ବୁଝିପାରିବେ ନାହିଁ। ବହୁତ ସହଜ କିନ୍ତୁ କୋଟି କରି କେହି ମୁସ୍କିଲ ବୁଝୁଛନ୍ତି। ତୁମକୁ ପ୍ରଦର୍ଶନୀ ଆଦିରେ କେବେ ହତାଶ ହେବା ଉଚିତ ନୁହେଁ, ପ୍ରଜା ତ ହେବେ ନା, ଲକ୍ଷ୍ୟ ବହୁତ ଉଚ୍ଚ, ସେଥିପାଇଁ ମେହନତ ଲାଗୁଛି, ଯୋଗରେ ମେହନତ ରହୁଛି, ଏଥିପାଇଁ ହିଁ ବହୁତ ଫେଲ୍ ହୋଇଥାନ୍ତି। ଯୋଗ ମଧ୍ୟ ଅବ୍ୟଭିଚାରୀ ହେବା ଦରକାର, କିନ୍ତୁ ମାୟା ଘଡ଼ି ଘଡ଼ି ଭୁଲାଇ ଦେଉଛି। ତେବେ ବିନା ମେହନତରେ କ'ଣ କେହି ବିଶ୍ୱର ମାଲିକ ହୋଇପାରିବେ କି? ସେଥିପାଇଁ ପୁରା ପୁରୁଷାର୍ଥ କରିବା ଦରକାର। ଆମେ ସୁଖଧାମର ମାଲିକ ଥିଲୁ, ଅନେକ ଥର ଚକ୍ର ଲଗାଇଛୁ, ଏବେ ବାବାଙ୍କୁ ମନେ ପକାଇବାକୁ ହେବ, କିନ୍ତୁ ଏଥିରେ ମାୟା ବହୁତ ବିଘ୍ନ ପକାଉଛି। ବାବାଙ୍କ ପାଖକୁ ସେବାର ସମାଚାର ମଧ୍ୟ ଆସୁଛି, ଆଜି ବିଦ୍ୱାନ ମଣ୍ଡଳୀକୁ ବୁଝାଇଲୁ, ଆଜି ଏହା କଲୁ, ଡ୍ରାମା ଅନୁସାରେ ମାତାମାନେ ପ୍ରସିଦ୍ଧ ହେବେ, ତୁମକୁ ଏହି ଖିଆଲ ରଖିବାକୁ ହେବ, ମାତାମାନଙ୍କୁ ଆଗକୁ ରଖିବାକୁ ହେବ। ଏହା ଚୈତନ୍ୟ ଦିଲୱାଲା ମନ୍ଦିର, ତୁମ ସନ୍ତାନମାନଙ୍କୁ ଚୈତନ୍ୟରେ ହୋଇଗଲା ପରେ ପୁଣି ରାଜତ୍ୱ କରିବ, ସେଠାରେ ଭକ୍ତି ମାର୍ଗର ମନ୍ଦିର ଆଦି ରହିବ ନାହିଁ। ଆଚ୍ଛା, ମିଠା ମିଠା ଶିଖିଲ ଯେ ସନ୍ତାନମାନଙ୍କ ପ୍ରତି ମାତାପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ, ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ପ୍ରଥମ ନମ୍ବର, ଏକମାତ୍ର ବାବାଙ୍କ ସହିତ ଅବ୍ୟଭିଚାରୀ ପ୍ରୀତିପୂର୍ଣ୍ଣ ସମ୍ବନ୍ଧ ରଖି ରଖି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ। ଏହି ପୁରୁଣା ଦେହ ଏବଂ ପୁରୁଣା ଦୁନିଆ ପ୍ରତି ବେହଦ୍ର ବୈରାଗ୍ୟ ବୃତ୍ତି ଉତ୍ପନ୍ନ ହେଉ। ଦ୍ୱିତୀୟ ନମ୍ବର, ବାବାଙ୍କ ନିର୍ଦ୍ଦେଶ ବିରୁଦ୍ଧ କୌଣସି ବି କର୍ତ୍ତବ୍ୟ କରିବାର ନାହିଁ, ଯୁଦ୍ଧଭୂମିରେ କେବେ ବି ହାରିଯିବାର ନାହିଁ, ଡବଲ ଅହିଂସକ ହେବାକୁ ପଡ଼ିବ। ବରଦାନ ହେଉଛି ନିଜର ଶୁଭ ଭାବନା ଦ୍ୱାରା ସେବା କରୁଥିବା ବାବାଙ୍କ ସମାନ ଅପକାରୀମାନଙ୍କର ମଧ୍ୟ ଉପକାରୀ ହୁଅ। ବାବା ଯେପରି ଅପକାରୀମାନଙ୍କର ମଧ୍ୟ ଉପକାର କରୁଛନ୍ତି, ସେହିପରି ତୁମମାନଙ୍କ ସମ୍ମୁଖକୁ କିପରି ବି ଆତ୍ମା ଆସୁନା କାହିଁକି, ତୁମେ କିନ୍ତୁ ନିଜର ଦୟାଶୀଳ ମନୋବୃତ୍ତି ଦ୍ୱାରା ଶୁଭ ଭାବନା ଦ୍ୱାରା ତାଙ୍କୁ ପରିବର୍ତ୍ତନ କରିଦିଅ। ଏହା ହିଁ ହେଉଛି ପ୍ରକୃତ ସେବା। ଯେପରି ବୈଜ୍ଞାନିକମାନେ ମରୁଭୂମିରେ ମଧ୍ୟ ଫସଲ ଅମଳ କରିପାରୁଛନ୍ତି, ସେହିପରି ଶାନ୍ତିର ଶକ୍ତି ଦ୍ୱାରା ତୁମେମାନେ ମଧ୍ୟ ଦୟାଶୀଳ ହୋଇ ଅପକାରୀମାନଙ୍କ ପ୍ରତି ମଧ୍ୟ ଉପକାରୀ ହୋଇ ଧରଣୀକୁ ପରିବର୍ତ୍ତନ କର। ସ୍ୱ ପରିବର୍ତ୍ତନ ଦ୍ୱାରା ଏବଂ ଶୁଭ ଭାବନା ଦ୍ୱାରା ଆତ୍ମା କିପରି ବି ହୋଇଥାଉ ପରିବର୍ତ୍ତନ ହୋଇଯିବ, କାହିଁକି ନା ଶୁଭ ଭାବନା ସଫଳତା ଅବଶ୍ୟ ପ୍ରାପ୍ତ କରାଇଥାଏ। ସ୍ଲୋଗାନ ହେଲା, ଜ୍ଞାନର ସ୍ମରଣ କରିବା ହିଁ ସର୍ବଦା ହର୍ଷିତ ରହିବାର ଆଧାର ଅଟେ। ଜ୍ଞାନର ସ୍ମରଣ କରିବା ହିଁ ସର୍ବଦା ହର୍ଷିତ ରହିବାର ଆଧାର ଅଟେ। ଅବ୍ୟକ୍ତ ଇଶାରା ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ତୁମ ବ୍ରାହ୍ମଣମାନଙ୍କର ଭଳି ଆତ୍ମିକ ବ୍ୟକ୍ତିତ୍ୱ ସାରା କଳ୍ପ ଭିତରେ ଅନ୍ୟ କାହାର ବି ନାହିଁ, କାହିଁକି ନା ତୁମମାନଙ୍କର ବ୍ୟକ୍ତିତ୍ୱକୁ ନିର୍ମାଣ କରାଇବା ବାଲା ଉଚ୍ଚରୁ ଉଚ୍ଚ ସ୍ୱୟଂ ପରମାତ୍ମା ଅଟନ୍ତି। ତୁମମାନଙ୍କର ବ୍ୟକ୍ତିତ୍ୱକୁ ସବୁଠାରୁ ବଡ଼ରୁ ବଡ଼ ଅଟେ। ସ୍ୱପ୍ନରେ ତଥା ସଂକଳ୍ପରେ ମଧ୍ୟ ସମ୍ପୂର୍ଣ୍ଣ ପବିତ୍ରତା, ଏହିଭଳି ପବିତ୍ରତା ସହିତ ଚେହେରାରେ ମଧ୍ୟ ଚାଲିଚଳନୀରେ ମଧ୍ୟ ଆତ୍ମ ଅଭିମାନୀ ସ୍ଥିତିର ବ୍ୟକ୍ତିତ୍ୱ ରହିଛି। ତେଣୁ ନିଜର ଏହିଭଳି ବ୍ୟକ୍ତିତ୍ୱର ସ୍ଥିତିରେ ଯଦି ସର୍ବଦା ସ୍ଥିତ ହୋଇ ରହିବ, ତେବେ ଆପେ ଆପେ ସେବା ହୋଇଯିବ। ଆଚ୍ଛା, ଓମ୍ ଶାନ୍ତି।